ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶର ନିରନ୍ତର ବିକାଶ ପାଇଁ ସମାଜର ବଞ୍ଚିତ ଓ ପଛୁଆ ବର୍ଗଙ୍କ ଉନ୍ନତି ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ, ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା, ସ୍ୱାକ୍ଷରିତ ହେଲା 8 ବୁଝାମଣାପତ୍ର, ମହାକୁମ୍ଭ ସମୟରେ ରେଳବାଇ 17,000 ଅଧିକ ଟ୍ରେନ୍ ଚଳାଚଳ କରିଥିବା ଲୋକସଭାରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପାକିସ୍ତାନର ବେଲୁଚିସ୍ତାନରେ ଟ୍ରେନ୍ ଅପହରଣରେ ପଣବନ୍ଦୀଙ୍କ ମଧ୍ୟରୁ ଉଦ୍ଧାର ହେଲେ 150, ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟର ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଅନ୍ତର୍ଭୁକ୍ତି ଓ ନିରନ୍ତର ବିକାଶ ପାଇଁ ସମାଜର ବଞ୍ଚିତ ଓ ପଛୁଆ ବର୍ଗଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଣ୍ଡୀଗଡ଼ଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର 72ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଷ୍ଟ୍ରପତି ଏହା କହିଛନ୍ତି।
आप जैसे सक्षम युवाओं को देश के पिछड़े और वंचित वर्गों के लोगों के लिए अवश्य कार्य करना चाहिए। जो विकास की यात्रा में पीछे रह गए उनकी ओर हाथ बढ़ाकर उन्हें भी आगे लाने के लिए प्रयास करना चाहिए, तभी समावेशी और स्थायी विकास संभव हो पाएगा। मुझे विश्वास है कि आप देश और समाज की अपेक्षाओं पर खरे उतरे।
ପଞ୍ଜାବ ବିଶ୍ୱବିଦ୍ୟାଳୟ ବିକଶିତ ଭାରତର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷାନୀତି ଅନୁଯାୟୀ ଉଦ୍ଭାବନ, ଗବେଷଣା ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ପ୍ରୋହାହିତ କରୁଛି ବୋଲି ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଶିକ୍ଷା ସହ ଶିଳ୍ପର ସଂଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ଭବିଷ୍ୟତର ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ଛାତ୍ରଛାତ୍ରୀମାନେ ସକାରାତ୍ମକ ମାନସିକତା ବଜାୟ ରଖିବା ସହ ଅଭିନବ ଜ୍ଞାନକୌଶଳ ସହିତ ପରିଚିତ ହେବା ଉଚିତ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଉତ୍କର୍ଷ ପ୍ରଦର୍ଶନ କରୁଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ ଏବଂ ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ଓ ପଦକ ପାଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ 80% ମହିଳା ଥିବା କହିଛନ୍ତି। ବିଶ୍ୱବିଦ୍ୟାଳୟର ଏହି ସଫଳତାକୁ ସେ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପ୍ରଖ୍ୟାତ ଗଣିତଜ୍ଞ ଡକ୍ଟର ଆର୍ଜେ ହଂସ ଗିଲ୍ ଓ ସମାଜସେବୀ ସୁଶ୍ରୀ ନିବେଦିତା ରଘୁନାଥ ଭିଡ଼େଙ୍କୁ ସମ୍ମାନିତ କରିଛନ୍ତି। ହଂସ ଗିଲ୍ଙ୍କୁ ଡକ୍ଟର ଅଫ୍ ସାଇନ୍ସ ଏବଂ ସୁଶ୍ରୀ ନିବେଦିତା ରଘୁନାଥ ଭିଡ଼େଙ୍କୁ ଡକ୍ଟର ଅଫ୍ ଲିଟରେଚର ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହାବ୍ୟତୀତ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। ଡକ୍ଟର ଗୁରୁତେଜ ସିଂ ସାନ୍ଧୁଙ୍କୁ ବିଜ୍ଞାନରତ୍ନ, ଡକ୍ଟର ହରମୁଇନ୍ଦର ସିଂ ବେଦି ସାହିତ୍ୟରତ୍ନ, ଡକ୍ଟର ପୁଷ୍ପିନ୍ଦରଜିତ ସିଂ ଉଦ୍ୟୋଗରତ୍ନ ଏବଂ ଡକ୍ଟର ଜସ୍ପିନ୍ଦର ନରୁଲା କଳାରତ୍ନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ମନୁ ଭାକରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଛି। ସମାବର୍ତ୍ତନ ଉତ୍ସବରେ ପ୍ରାୟ 812 ପିଏଚ୍ଡି ଛାତ୍ରଛାତ୍ରୀ ଓ 70 ପଦକ ବିଜୟୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରାଯାଇଛି। ଆଜି ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ 617 ମହିଳା ଥିବାବେଳେ ପଦକ ବିଜେତାଙ୍କ ମଧ୍ୟରେ 62 ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ମରିସସ୍ ପ୍ରତିପକ୍ଷ ନବୀନ ରାମ ଗୁଲାମଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା, କ୍ରେଡିଟ୍ ଫେସିଲିଟି ଚୁକ୍ତିନାମା, କୂଟନୀତିଜ୍ଞଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଜାହାଜ ଚଳାଚଳ ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ, ଆର୍ଥିକ ଅପରାଧର ମୁକାବିଲା, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସହଯୋଗ, ସୁଶାସନ ପାଇଁ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଆଦି 8 ବୁଝାମଣାପତ୍ର ଓ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଉଭୟ ପ୍ରଧାନମନ୍ତ୍ରୀ ଇ ଲଞ୍ଚଡ୍ ଏରିଆ ହେଲ୍ଥ ସେଣ୍ଟର ଏବଂ 20 ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଐତିହାସିକ ଦାଣ୍ଡି ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆତ୍ମନିର୍ଭରଶୀଳତା ଓ ସ୍ୱାଧୀନତା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଦାଣ୍ଡି ପଦଯାତ୍ରାରେ ଭାଗ ନେଇଥିବା ସମସ୍ତଙ୍କ ସାହସ, ତ୍ୟାଗ ଏବଂ ଅହିଂସା ପ୍ରତି ଅତୁଟ ପ୍ରତିବଦ୍ଧତା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଉଛି। ବିଜେପି ସାଂସଦ ଦିନେଶ ଶର୍ମା କହିଛନ୍ତି, ଜାତୀୟ ଶିକ୍ଷାନୀତି ଏନ୍ଇପି ମାଧ୍ୟମରେ ଆଞ୍ଚଳିକ ଭାଷାକୁ ପ୍ରୋହାହିତ କରାଯାଉଛି। ସଂସଦ ବାହାରେ ସାମ୍ବାଦିକମାନଙ୍କୁ ଶ୍ରୀ ଶର୍ମା କହିଛନ୍ତି, ବିକାଶମୂଳକ କାର୍ଯ୍ୟରୁ ଧ୍ୟାନ ହଟାଇବା ପାଇଁ ଡିଏମ୍କେ ରାଜ୍ୟରେ ଭାଷା ପ୍ରସଙ୍ଗ ଉଠାଉଛି। ସେ କହିଛନ୍ତି, ତାମିଲନାଡୁରେ ଡିଏମ୍କେ ନିଜର ସମର୍ଥନ ହରାଇବାରେ ଲାଗିଛି ଏବଂ ତାମିଲନାଡୁର ଲୋକମାନେ ସେମାନଙ୍କ ଉପରେ କ୍ରୋଧିତ ଅଛନ୍ତି।
एनईपी को लेकर जो हंगामा कर रहे लोग हैं, ये दिशा विहीन भी हैं और जनता के जनाधार विहीन भी होते जा रहे हैं। इनको तो खुश होना चाहिए, तमिल संगम हो रहा है, उत्तर प्रदेश की तमाम यूनिवर्सिटीज में तेलुगु और तमिल पढ़ाई जाने लगी है, पूरे भारत में इसका विस्तार हो रहा है, तो इस शिक्षा नीति का उनको प्रणम्य भाव से स्वागत करना चाहिए।
आपण माने संवाद सुनुछंती आकाशवाणी रो। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ହୋଲି ଏବଂ ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଗତବର୍ଷ 13,523 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଥିଲା। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ଦୁର୍ଗାପୂଜା, ଦୀପାବଳି ଏବଂ ଛଟ୍ ପର୍ବ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଗତବର୍ଷ ଅକ୍ଟୋବର 1ରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ପ୍ରାୟ 8,000 ଟ୍ରିପ୍ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯାଇଥିଲା ଏବଂ ପ୍ରାୟ 1,08,00,000 ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ମହାକୁମ୍ଭ ସମୟରେ ରେଳବାଇ 17,000 ଅଧିକ ଟ୍ରେନ୍ ଚଳାଚଳ କରିଥିଲା, ଯେଉଁଥିରେ ପାଖାପାଖି 4,24,00,000 ଯାତ୍ରୀ ସେବା ପାଇପାରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପାକିସ୍ତାନର ବେଲୁଚିସ୍ତାନର କାଚି ଜିଲ୍ଲାରେ 400 ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍କୁ ବାଲୋଚ ଲିବରେସନ ଆର୍ମି ବିଏଲ୍ଏର ଆତଙ୍କବାଦୀମାନେ ଅପହରଣ କରିବା ପରେ ସୁରକ୍ଷା ବାହିନୀ 150 ଅଧିକ ପଣବନ୍ଦୀଙ୍କୁ ଉଦ୍ଧାର କରିଛି। ନିରାପତ୍ତା ଅଭିଯାନ ବେଳେ ଜାଫର ଏକ୍ସପ୍ରେସ୍ ଅପହରଣ ଘଟଣାରେ ସମ୍ପୃକ୍ତ ଥିବା 27 ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ପରେ ସୁରକ୍ଷା ବାହିନୀ ପଣବନ୍ଦୀମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ମାସ୍ ସହରକୁ ନିଆଯାଇଛି, ଯେଉଁଠାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଅସ୍ଥାୟୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି। ବିଏଲ୍ଏ କହିଛି ସେମାନଙ୍କର କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ସେମାନେ 30 ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆତ୍ମଘାତୀ ଆକ୍ରମଣକାରୀମାନେ କିଛି ଲୋକଙ୍କୁ ନିକଟରେ ପଣବନ୍ଦୀ ରଖିଥିବା ସୂଚନା ମିଳିଛି। ଜାଫର ଏକ୍ସପ୍ରେସ୍ ପେଶୱାର ଅଭିମୁଖେ ଯାତ୍ରା କରୁଥିବା ବେଳେ ଏକ ସୁଡ଼ଙ୍ଗ ଭିତରେ ସଶସ୍ତ୍ର ଆତଙ୍କବାଦୀ ତାହାକୁ ଅଟକାଇଥିଲେ। ଆକ୍ରମଣକାରୀମାନେ ଟ୍ରାକ୍କୁ ଉଡ଼ାଇଦେବାରୁ ଟ୍ରେନ୍ ଅଟକିଯିବା ସହ ଇଞ୍ଜିନ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେପଟେ ବନ୍ଦୀ ଥିବା ଲୋକଙ୍କ ପରିବାରକୁ ସହାୟତା କରିବା ପାଇଁ ସେନା ପେଶୱାର ଏବଂ କ୍ୱେଟା ରେଳ ଷ୍ଟେସନରେ ଜରୁରୀକାଳୀନ ସେବା ଡେସ୍କ ସ୍ଥାପନ କରିଛି। ମାଡାଗାସ୍କର ନ୍ୟାସନାଲ୍ ଆସେମ୍ବିର ସଭାପତି ଜଷ୍ଟିନ୍ ଟୋକ୍ଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ମାଡାଗାସ୍କର ସହ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ମାଡାଗାସ୍କର ସଂସଦୀୟ ପ୍ରତିନିଧି ମଣ୍ଡଳର ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏହି ପ୍ରତିନିଧି ଦଳ ସୋମବାର ଦିଲ୍ଲୀରେ ପହଞ୍ଚିଥିଲେ। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ କହିଛନ୍ତି ସେ ଭାରତ ପ୍ରଶାନ୍ତ ମହାସାଗରକୁ ଏକ ବହୁଦେଶୀୟ ଗସ୍ତରେ ଆସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଓ ସ୍ୱାଧୀନତାର ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ସମ୍ପର୍କ ଓ ଯୋଗାଯୋଗର ଦ୍ୱାର ଖୋଲିବା ଉଦ୍ଦେଶ୍ୟରେ ଭାରତ ଗସ୍ତ କରିବେ। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିବଦ୍ଧତା ଉପରେ ବୈଠକରେ ଆଲୋଚନା କରାଯିବ। ଆସନ୍ତା ସପ୍ତାହରେ ସେ ନୂଆଦିଲ୍ଲୀରେ ଭୂ ରାଜନୈତିକ ସୁରକ୍ଷା ସମ୍ମିଳନୀ ରାଇସିନା ଡାଇଲଗ୍ରେ ଯୋଗଦେବେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ମାସରେ ୱାଶିଂଟନ୍ରେ ସାକ୍ଷାତ କରିବା ସମୟରେ ଭାରତକୁ ଆସିବା ଲାଗି ଗବାର୍ଡଙ୍କୁ ନିମନ୍ତ୍ରଣ କରିଥିଲେ। ୱାଶିଂଟନ୍ ଛାଡ଼ିବା ପୂର୍ବରୁ ସେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଶାନ୍ତି, ସ୍ୱାଧୀନତା ଏବଂ ସମୃଦ୍ଧିର ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସମ୍ପର୍କ ସ୍ଥାପନ, ବୁଝାମଣା ଏବଂ ଖୋଲା ଯୋଗାଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ତୃତୀୟ ସ୍ଥାନରେ ଥିବା ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ଆସନ୍ତାକାଲି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହାର ବିଜେତା ଆସନ୍ତା ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଅନୁମାନ କରିଛି ଆଜି ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଇଏମ୍ଡି କହିଛି ଆଜି କୋଙ୍କଣ, ଗୋଆ ଏବଂ ଉପକୂଳ କର୍ଣ୍ଣାଟକରେ ଗରମ ଏବଂ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ଦେଶର ନିରନ୍ତର ବିକାଶ ପାଇଁ ସମାଜର ବଞ୍ଚିତ ଓ ପଛୁଆ ବର୍ଗଙ୍କ ଉନ୍ନତି ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ, ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା, ସ୍ୱାକ୍ଷରିତ ହେଲା 8 ବୁଝାମଣାପତ୍ର, ମହାକୁମ୍ଭ ସମୟରେ ରେଳବାଇ 17,000 ଅଧିକ ଟ୍ରେନ୍ ଚଳାଚଳ କରିଥିବା ଲୋକସଭାରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।